କାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କର ଏକ ପ୍ରସିଦ୍ଧ ଗଳ୍ପ ମରାଳର ମୃତ୍ୟୁର ଦ୍ୱିତୀୟ ଭାଗ। ମାତ୍ର ନିରଞ୍ଜନଙ୍କର ଅଜ୍ଞାତବାସ ବହୁକାଳ ଅଜ୍ଞାତ ରହିପାରିଲା ନାହିଁ। ଭକ୍ତଙ୍କଠାରୁ ଯାତ୍ରୀଙ୍କ ପର୍ଯ୍ୟନ୍ତ, ସନ୍ତାନ କାମନାରେ ମନ୍ଧ୍ୟାଠାରୁ ବ୍ୟାଧି ଜ୍ୱାଳାରେ ଜର୍ଜରିତ ରୋଗୀ ପର୍ଯ୍ୟନ୍ତ, ତତ୍ତ୍ୱଜ୍ଞାନ ଅଭିଳାଷୀମାନଙ୍କଠାରୁ ମାନସିକୀ ପର୍ଯ୍ୟନ୍ତ, ଦୈନିକ ପିମ୍ପୁଡ଼ି ଧାର ପରି ଯାତ୍ରୀମାନଙ୍କ ଯିବା ଆସିବାରେ ଏହି ଅନାଦୃତ ଅପନ୍ତରା ବଟତଳ ଏକ ତୀର୍ଥରେ ପରିଣତ ହୋଇଯାଇଥିଲା। ନାନା ଅଲୌକିକ ମହିମାର ଅତିରଞ୍ଜିତ କାହାଣୀରେ ନିରଞ୍ଜନ ଏକ ଦୈବୀ ପୁରୁଷରେ ପରିଣତ ହୋଇପଡ଼ିଥିଲେ। କିନ୍ତୁ ନିରଞ୍ଜନଙ୍କ ଆଚରଣରେ ଅଲୌକିକତାର ସାମାନ୍ୟତମ ଅଭିନୟ ଶୁଦ୍ଧ ନଥିଲା। ଯେ ଯେଉଁ ମାନସ ନେଇ ନିରଞ୍ଜନଙ୍କ ପାଖକୁ ଆସିଲେ ସେ କହୁଥିଲେ, କାଠରେ ନିଆଁ ପରି ତମରି ପାଖରେ ବିଶ୍ୱଶକ୍ତି ତମରି ପିଣ୍ଡରେ ହିଁ ରହିଛି, ନିଜକୁ ଚିହ୍ନ, ତାହେଲେ ସବୁ ଅସାଧ୍ୟ ସାଧ୍ୟ ହୋଇପାରିବ। ସମସ୍ତଙ୍କୁ ଶ୍ରଦ୍ଧା କର, ସମସ୍ତଙ୍କର କଲ୍ୟାଣ କର, ଜୀବହିଂସା କର ନାହିଁ, ଏମିତି ନାନା ମାମୁଲି ନୀତି କଥା। ନିରଞ୍ଜନ ପୁଣି କହୁଥିଲେ, ପାଞ୍ଚ ମନ ପାଞ୍ଚ ଇନ୍ଦ୍ରିୟ ମିଳି ଏଇ ଠିଆ ହୋଇଛି ପଞ୍ଚୁଷାଖି ବଟ, ପଚିଶ ପ୍ରକୃତି ପରି ଓହଳ ସବୁ ଝୁଲି ମାଟି ଛୁଇଁଛି, ଶାଖା ଦୋହଲୁଛି ପବନରେ ପତ୍ର ହଲୁଛି, ଓହଳ ଝୁଲୁଛି ପତ୍ର ଝଡ଼ୁଛି ପୁଣି ନୂଆ ପତ୍ର କଅଁଳୁଛି। ଏସବୁ ମଝିରେ ପାଞ୍ଚ ମନ ପଚିଶ ପ୍ରକୃତି ରୁନ୍ଧି ପଞ୍ଚୁଷାଖି ପଟ ଠିଆ ହୋଇଛି ନିର୍ଲିପ୍ତ ଯୋଗୀ ପରି। ଉଦ୍ଧବଙ୍କର ଚଉଷଠି ଗୁରୁ ଥିଲେ, ଏଇ ବଟବୃକ୍ଷ ମୋର ଏକମାତ୍ର ଗୁରୁ। ଆହୁରି ଦେଖ, ବଟ ଶାଖାରେ ପତ୍ର ଉହାଡ଼ରେ ବସି ଗୋଟିଏ ପକ୍ଷୀ ଫଳ ଖାଉଛି, ଆଉ ଗୋଟିଏ ପକ୍ଷୀ ତା ଆଡ଼େ କେବଳ ଅନାଇ ରହିଛି। ଏହି ହେଉଛି ପିଣ୍ଡ ବ୍ରହ୍ମାଣ୍ଡ, ଏଇ ବିନ୍ଦୁ ସିନ୍ଧୁ, ଏଇ ବଟଗଛ ହେଉଛି ବିଶ୍ୱ। ତାପରେ ଏକ ପ୍ରଚଣ୍ଡ ପ୍ରାଣଖୋଲା ଅଟହାସ୍ୟରେ ନିରଞ୍ଜନଙ୍କର ପ୍ରଶାନ୍ତ ମେଦବଉଳ ଦେହ କମ୍ପି ଉଠୁଥିଲା। ଏହି ସହଜ ହସ ମଧ୍ୟରେ ଯେପରି ସବୁ ଜଟିଳ ଜିଜ୍ଞାସାର ସମାଧାନ ନିହିତ ରହିଥିଲା। ଅଲୌକିକ ଐନ୍ଦ୍ରଜାଲିକ କ୍ରିୟାରେ ବିଶ୍ୱାସୀ ଯାତ୍ରୀମାନେ ବୁଝନ୍ତୁ ବା ନ ବୁଝନ୍ତୁ, ମାତ୍ର ନିରଞ୍ଜନ ଗାଦିର ପଞ୍ଚଶାଖୀ ବଟ ତଳେ ଯିଏ ଯେଉଁ ମାନସିକ ନେଇ ବସନ୍ତି ସେମାନଙ୍କର ତାହା ପୂର୍ଣ୍ଣ ହୋଇଥାଏ। ସେଇଥିପାଇଁ ପଞ୍ଚୁଷାଖୀ ବଟର ନାମ ଦିନେ ପରିବର୍ତ୍ତିତ ହୋଇ କଳ୍ପବଟରେ ପରିଣତ ହୋଇଯାଇଥିଲା। ଚେଲା ଭକ୍ତ ଚଟିଘର ମେଳା ଓ ମହୋତ୍ସବରେ ଅପନ୍ତରା କଳ୍ପବଟ ମୂଳ ପ୍ରସିଦ୍ଧ ହୋଇଉଠିଲା। ଏହି ସମୟରେ କଦମ୍ବଗଡ଼ ଚୌପାଢ଼ୀର ଗୋବିନ୍ଦ ବିଷୋଇଙ୍କ ଠାରୁ ନିରଞ୍ଜନଙ୍କ ପାଖକୁ ଆସିଲା କଦମ୍ବଗଡ଼ରେ ରାଧାକୃଷ୍ଣଙ୍କର ଯୁଗଳ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ। ନୀଳାଦ୍ରି ବିଷୋଇ ଥିଲେ ଅଦ୍ୱୈତବାଦୀ ଶାକ୍ତ। କଦମ୍ବଗଡ଼ର ଇଷ୍ଟଦେବୀ ବଜ୍ରବାରାହୀଙ୍କ ବ୍ୟତୀତ ନୀଳାଦ୍ରି ବିଷୋଇ ଅନ୍ୟ କୌଣସି ପୂଜା ବା ଆଚାରକୁ ପ୍ରଶ୍ରୟ ଦେଇନଥିଲେ। ମାତ୍ର ନୀଳାଦ୍ରିଙ୍କ ଅନ୍ତେ ଗୋବିନ୍ଦ ବିଷୋଇ ବୈଷ୍ଣବ ଦୀକ୍ଷା ନେବା ପରେ ଉଆସ ମନ୍ଦିରରୁ ବାରାହୀ ଚୌପାଡ଼ି ବାହାରେ ଗୋଟିଏ କୋଚିଳା ଗଛ ମୂଳକୁ ଅପସୃତା ହେଲେ। ତାଙ୍କ ସ୍ଥାନରେ ଆସିଲେ ଗୋବିନ୍ଦ ବିଷୋଇ ବୃନ୍ଦାବନରୁ ଆଣିଥିବା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ସେଦିନ ଫାଲ୍ଗୁନ ଶୁକ୍ଳା ତିଥିର ପ୍ରତିପଦ, ମାଧବ ପକ୍ଷର ଆରମ୍ଭ। ଆମ୍ରମୁକୁଳର ବିଳାସରେ ଚମ୍ପା ନାଗେଶ୍ୱର ଓ ମାଧବୀର ଗନ୍ଧମୟ ଉତ୍ସବରେ ସେହିଦିନଠାରୁ ଆରମ୍ଭ ହେଲା ବ୍ରଜର ହୋରିଲୀଳା। ଉଆସ ମନ୍ଦିରରେ ରାଧାକୃଷ୍ଣ ଯୁଗଳ ବିଗ୍ରହର ପ୍ରତିଷ୍ଠା ପାଇଁ ଗୋବିନ୍ଦ ବିଷୋଇ ସେହିଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ ସାଧକ ନିରଞ୍ଜନଙ୍କୁ ନିମନ୍ତ୍ରଣ କରି ନେବା ଉଦ୍ଦେଶ୍ୟରେ ଗଡ଼ରୁ ଆସିଥିଲେ ପାଲିଙ୍କି ଓ ବେହେରାଙ୍କ ସହିତ କେତେଜଣ ପାଇକ। ପାଇକମାନଙ୍କୁ ଦେଖି ନିରଞ୍ଜନଙ୍କର ବୁଝିବାର ବାକି ନଥିଲା, ଏହା ନିମନ୍ତ୍ରଣ ନୁହେଁ, ଆଦେଶ, ପ୍ରତ୍ୟାଖ୍ୟାନ କରିବାର ଉପାୟ ନାହିଁ। କଦମ୍ବଗଡ଼ ଚୌପାଢ଼ୀରେ ଚନ୍ଦନ ଅଗୁରୁ ଓ ଅବିରର ବନ୍ୟାଢ ଉତ୍ସବ। ବୃନ୍ଦାବନରୁ ଯେଉଁ ସେବାଦାସୀମାନେ ଆସିଥିଲେ ସେମାନଙ୍କର ଭକ୍ତି ବିହ୍ୱଳିତ କୀର୍ତ୍ତନ ଶୁଣିବା ପାଇଁ ଚୌପାଢ଼ୀର ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଲୋକାରଣ୍ୟ। ତିଳ ପକାଇବା ପାଇଁ ସ୍ଥାନ ନାହିଁ। ମନ୍ଦିର ଭିତରୁ ମୃଦଙ୍ଗ ଓ ମନ୍ଦିରା ସହିତ ସେବାଦାସୀମାନଙ୍କର କୀର୍ତ୍ତନ ସବୁ ଥିଲା। ଶୈ କେବା ଶୁଣାଇଲ ଶ୍ୟାମ ନାମ। ମନ୍ଦିର ସାମ୍ନାରେ ପାଲିଙ୍କି ରଖି ନିରଞ୍ଜନ ଓହ୍ଲାଇଲେ। ସେବାଦାସୀମାନଙ୍କୁ ଥରେ ଦେଖିବା ପାଇଁ ଠିଆ ହୋଇଥିବା ଉଦ୍ଗ୍ରୀବ ଜନତା ମଧ୍ୟରେ ଛାଟିଆମାନେ ନିରଞ୍ଜନଙ୍କୁ କୌଣସି ମତେ ବାଟ କଢ଼ାଇ ମନ୍ଦିର ଭିତରକୁ ନେଇଗଲେ। ପ୍ରତିଷ୍ଠାର ମଙ୍ଗଳ ମୁହୂର୍ତ୍ତ ଗଡ଼ିଯାଉଛି। ଗୋଟିଏ ସୁସଜ୍ଜିତ ବେଦୀ ଉପରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଚନ୍ଦନ ପୁଷ୍ପମାଲ୍ୟ ଓ ସ୍ୱର୍ଣ୍ଣାଭରଣରେ ସଜ୍ଜିତ ହୋଇ ସ୍ଥାପିତ ହୋଇଛନ୍ତି। ନୀଳ ବନାରସୀ ଶାଢ଼ୀରେ ଦେହ ଆବୃତ କରି ଅବଗୁଣ୍ଠନବତୀ ଜଣେ ନାରୀ ବେଦୀ ପଛରେ ଠିଆ ହୋଇ ଚାମର ଦୋଳାଉଛନ୍ତି। ବେଦୀ ସମ୍ମୁଖରେ ସେବାଦାସୀମାନେ ଅର୍ଦ୍ଧନିମିଳିତ ନେତ୍ରରେ କୀର୍ତ୍ତନ ଗାନ କରୁଛନ୍ତି। ବ୍ରଜଭୂମିରୁ ଆସିଥିବା କେତେଜଣ ବୈଷ୍ଣବ ଭକ୍ତ ମୃଦଙ୍ଗ ଓ ମନ୍ଦିର ବଜାଉଛନ୍ତି। ଶ୍ୱେଦ ଓ ଚନ୍ଦନ ଛିଟାର ତୀବ୍ର ଗନ୍ଧରେ ମନ୍ଦିର ଭିତରେ ନିରଞ୍ଜନଙ୍କର ଯେପରି ବାଷ୍ପରୁଦ୍ଧ ହୋଇଆସିଲା, କିଙ୍କର୍ତ୍ତବ୍ୟ ବିମୁଢ଼ ପରି ସେ କେବଳ ଠିଆ ହୋଇ ରହିଲେ। ଚୌପାଢ଼ୀର ବ୍ୟବର୍ତ୍ତା ନାରାୟଣ ପଟ୍ଟନାୟକ କରପତ୍ର ଯୋଡ଼ି ନିରଞ୍ଜନଙ୍କୁ କହିଲେ, ମଙ୍ଗଳ ମୁହୂର୍ତ୍ତ ଗଡ଼ିଯାଉଛି, ବିଗ୍ରହ ପ୍ରତିଷ୍ଠା କର୍ମ ଏବେ ଆରମ୍ଭ କରନ୍ତୁ। ନିରଞ୍ଜନ ଉତ୍କ୍ଷିପ୍ତ ପରି ଚିତ୍କାର କରି ଉଠିଲେ, ଏ କାହାର ବିଗ୍ରହ, କାହାର ବିଗ୍ରହ ପ୍ରତିଷ୍ଠା ପାଇଁ ଆପଣମାନେ ମୋତେ ଆମନ୍ତ୍ରଣ କରି ଆଣିଛନ୍ତି? ନିରଞ୍ଜନଙ୍କର ଏ ପ୍ରକାର କିମ୍ଭୂତ ପ୍ରଶ୍ନରେ ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ। ମୃଦଙ୍ଗ ଓ ମନ୍ଦିରା ବନ୍ଦ ହୋଇଗଲା। ଯେଉଁ ଅବଗୁଣ୍ଠନବତୀ ନାରୀ ଚାମର ଦୋଳାଉଥିଲେ, ତାଙ୍କ ହାତରୁ ଚାମର ତଳେ ଖସି ପଡ଼ିଲା। ସେବାଦାସୀମାନଙ୍କର କୀର୍ତ୍ତନ ମଧ୍ୟ ନୀରବ ହୋଇଗଲା। ସେହି ଉତ୍କଣ୍ଠିତ ନିରବତା ମଧ୍ୟରେ ନିରଞ୍ଜନଙ୍କର ସ୍ୱଭାବସିଦ୍ଧ ଅଟ୍ଟହାସ୍ୟ ମନ୍ଦିରର କାନ୍ଥ ଥରାଇ ପ୍ରକମ୍ପିତ ହୋଇଉଠିଲା। ନିରଞ୍ଜନ କହିଲେ, ଏହି ପିଣ୍ଡ ଭିତରେ ତ୍ରିବେଣୀ ତଟରେ ରାଧା ଓ କୃଷ୍ଣଙ୍କର ନିତ୍ୟ ରାସଲୀଳା ଚାଲିଛି। ଏ ଶିଶୁ ସୁଲଭ ଅଭିନୟରେ କାହାକୁ ଉପହାସ କରିବା ମୋର କର୍ମ ନୁହେଁ। ମନ୍ଦିରାଧାରୀ ଜଣେ ବୈଷ୍ଣବ କ୍ଷିପ୍ତ ପରି ଚିତ୍କାର କରି ଉଠିଲେ, ତମେ ପ୍ରଚ୍ଛନ୍ନ ବୌଦ୍ଧ ଅନାଚାରୀ ଦୁର୍ଜନ, ତମେ କାହିଁ ବୁଝିବ ମୋହନ ଲୀଳାରେ ଅବ୍ୟକ୍ତ ମାଧୁରୀ? ତମେ କ'ଣ କହୁଛ, ଏ ଯୁଗଳ ବିଗ୍ରହ ସାକ୍ଷାତ ବିଷ୍ଣୁ ଓ ତାଙ୍କ ଅଙ୍କ ସହିତ ରାଧା ନୁହନ୍ତି? ନିରଞ୍ଜନ ଅଟ୍ଟହାସ୍ୟ କରି ଉତ୍ତର ଦେଲେ, ନାରାୟଣ ତ ସକଳ ଘଟରେ ରହିଛନ୍ତି, ପରମ ବିନା ଜୀବ କାହିଁ, ହଂସ ବିନା ପିଣ୍ଡ କାହିଁ। ସେଇଥିପାଇଁ ଆରେ ପାଗଳ, ଦେବତାଙ୍କୁ ମଣିଷ କର ନାହିଁ, ମଣିଷକୁ ଦେବତା କର, ଏହି ହେଉଛି ଆମର ସାଧନା। ଅବଗୁଣ୍ଠନବତୀ ଯେଉଁ ନୀଳାମ୍ବରୀ ବେଦିକା ପଛରେ ଠିଆ ହୋଇ ଚାମର ଦୋଳାଉଥିଲେ, ସେ ସ୍ୱୟଂ ଗୋବିନ୍ଦ ଗଡ଼ନାୟକ। ତାହା ଜାଣିଥିଲେ ନିରଞ୍ଜନ ଏ ବିତର୍କ ଅପେକ୍ଷା ନିରବତା ଅବଲମ୍ବନ କରିଥାନ୍ତେ, ମାତ୍ର ସେଥିପାଇଁ ସେତେବେଳକୁ ବହୁ ବିଳମ୍ବ ହୋଇଆସିଥିଲା। ନାରୀର ନେପଥ୍ୟ ସଜ୍ଜା ଫିଙ୍ଗି ଦେଇ ଗୋବିନ୍ଦ ଗଡ଼ନାୟକ ଗମ୍ଭୀର କଣ୍ଠରେ କହିଲେ, ମୁଁ ହିନ୍ଦୁ ବୈଷ୍ଣବ ଏହଣ୍ଡ ବୌଦ୍ଧ, ତେଣୁ ମୋର ଅବଧ୍ୟ, ମାତ୍ର ଏହି ମୁହୂର୍ତ୍ତ ପରଠାରୁ ଏ ଚୌପାଢ଼ୀରେ ସୀମା ଯେପରି ଏ ଅନାଚାରୀ ଭଣ୍ଡ ସିଦ୍ଧର ପାପଛାୟ ନ ପଡ଼େ। ସେହିଦିନଠାରୁ ସିଦ୍ଧ ନିରଞ୍ଜନ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ, ତାହା ଏହି ଅଞ୍ଚଳର କେହି ବି ଜାଣିନାହାନ୍ତି। ଯେଉଁ କଳ୍ପବଟ ତଳ ଏକ ତୀର୍ଥ ପରି ଜନାକୀର୍ଣ୍ଣ ଥିଲା, ରାଜଦଣ୍ଡ ଭୟରେ ତାହା ପୁଣି ପୂର୍ବର ଅପନ୍ତରା ଅବସ୍ଥାକୁ ଫେରିଆସିଲା। ମାତ୍ର ସେହିଦିନୁ ଲୋକ ପରମ୍ପରାରେ ଏକ ଶ୍ରୁତି ଗଡ଼ିଆସିଛି, କଳିଯୁଗର ଶେଷରେ କଳ୍ପବଟ ତଳୁ ପୁଣି ନିରଞ୍ଜନ ଦାସଙ୍କର ଖଞ୍ଜଣି ବାହାରିବ, ସେଥିରେ ସତ୍ୟଯୁଗର ଆଗମନୀ ଉଦ୍ଘୋଷିତ ହେବ, ପୁରୀ ମନ୍ଦିର ଛାଡ଼ି ସେଦିନ ଶ୍ରୀଜଗନ୍ନାଥ କଳ୍ପବଟ ମୂଳକୁ ଆସିବେ ଇତ୍ୟାଦି। ଭାଦ୍ରବର ଉତ୍ତପ୍ତ ସନ୍ଧ୍ୟା, ବୃକ୍ଷହୀନ ଛାୟାହୀନ ବାଲୁକା ପ୍ରାନ୍ତର ରୌଦ୍ରଦଗ୍ଧ ଦିନର ପ୍ରଚଣ୍ଡ ଉତ୍ତାପରେ ବାୟୁହୀନ ନିରୁଦ୍ଧତାରେ ଅସହ୍ୟ ହୋଇପଡ଼ିଛି। ପ୍ରୋଜେକ୍ଟର କ୍ଲବ ଘର ପ୍ରାୟ ନିର୍ଜନ, ବାରଣ୍ଡାରେ କେତେଜଣ ତରୁଣ ଇଞ୍ଜିନିୟର ବ୍ରିଜ୍ ଖେଳୁଥିଲେ, ମାତ୍ର ଅସ୍ୱସ୍ତିକର ଉତ୍ତାପ ମଧ୍ୟରେ ଖେଳିବା ପାଇଁ କାହାରି ବିଶେଷ ଉତ୍ସାହ ନଥିଲା। ତେଣୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଗତ କେତେ ସନ୍ଧ୍ୟା ପରି ଆଜି ମଧ୍ୟ କଳ୍ପବଟ ତଳେ ଖଞ୍ଜଣି ମାଡ଼ ଓ ଭଜନ ସମ୍ପର୍କରେ ତର୍କ ଓ ଆଲୋଚନା ଆରମ୍ଭ ହେଲା। ନଦୀରେ ହଂସ ଓଲଟି ପହଁରୁଛି, ପୁଚ୍ଛରେ ଚଞ୍ଚୁ ଆଘାତ କରୁଛି, ପାଣି ପିଉଛି, ଏଥିରେ ବିଭଳିତ ହେବା ପାଇଁ କି ତତ୍ତ୍ୱ ଅଛି, ପ୍ରମତ୍ତ ହେବା ପାଇଁ କି ତଥ୍ୟ ଅଛି, ଆତ୍ମବିସ୍ମୃତ ହେବା ପାଇଁ କି ସତ୍ୟ ଅଛି, ତାହା ନିଜ ନିଜର ସମସ୍ତ ବୈଜ୍ଞାନିକ ବିଚାର ଓ ବିଶ୍ଳେଷଣ ପ୍ରୟୋଗ କରି କେହି ବୁଝିପାରିଲେ ନାହିଁ। ଆମେରିକାରୁ ସଦ୍ୟ ପ୍ରତ୍ୟାଗତ ଇଞ୍ଜିନିୟର ସୁବୋଧ ଚନ୍ଦ୍ର କହିଲେ, ଏ ଜନତା ଆଜି ତଥାପି ସେହି ଯୁଗରେ ବଞ୍ଚିଛି ଯେଉଁ ଯୁଗରେ ହଂସ ଥିଲା ସବୁଠାରୁ ଦ୍ରୁତଗାମୀ। ବିକାଶ ଆଉ ଜଣେ ଇଞ୍ଜିନିୟର, ବିଟନିକ୍ ଶିଳ୍ପୀ ପରି ଚେହେରା, ଦେହରେ ପାଇଜାମା ଓ ସାର୍ଟ ଅବିନ୍ୟସ୍ତ, ମୁହଁରେ କେତେଦିନର ଦାଢ଼ି, ସିଗାରେଟ୍ ପରେ ସିଗାରେଟ୍ ପୋଡ଼ି ସେ ନିରବତା ବାହାରେ ଅନ୍ଧକାରର ଭିତରକୁ ଚାହିଁ ବସିଥିଲା। ଜର୍ମାନୀ ଓ ଆମେରିକାରୁ ଉଚ୍ଚ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ହେଁ ସହକର୍ମୀମାନଙ୍କ ମହଲରେ ତାଙ୍କର ମାନସିକ ସୁସ୍ଥତାରେ ସମସ୍ତଙ୍କର ଘୋର ସନ୍ଦେହ। ବିକାଶ କହିଲା, ତମେମାନେ ମିସ୍ତ୍ରୀ ମେସିନ୍ର କବ୍ଜା କରିପାର, କିନ୍ତୁ ମଣିଷର ଆତ୍ମା କଥା ତମେ କେଉଁଠୁ ବୁଝିବ? ମଣିଷର ଆତ୍ମା? ସମ୍ମିଳିତ କଣ୍ଠରେ ଏକ ପ୍ରଚଣ୍ଡ ଅଟ୍ଟହାସ୍ୟରେ ବାହାରର ଗୁମୁଟ ବନ୍ଧା ସନ୍ଧ୍ୟା ମୁହୂର୍ତ୍ତକ ପାଇଁ ଚମକି ଉଠିଲା। ଆଉ ଜଣେ ଇଞ୍ଜିନିୟର ହସି ହସି ପଚାରିଲେ, ବିକାଶ, ତୁମ ସିଗାରେଟ୍ରେ ଗଞ୍ଜେଇ ପତ୍ର ନାହିଁ ତ? ପୁଣି ଉଚ୍ଛ୍ୱସିତ ଅଟ୍ଟହାସ। ରାତ୍ରି ନିଶାର୍ଦ୍ଧରୁ ଉତ୍ତୀର୍ଣ୍ଣ ହୋଇଛି, ସୁବୋଧ ବେତ୍ରାହତ ପରି ନିଦରୁ ଉଠି ବିଛଣା ଉପରେ ଉଠି ବସିଲେ। ଇଞ୍ଜିନିୟରମାନଙ୍କ ରହିବା ପାଇଁ ଅସ୍ଥାୟୀ ବଙ୍ଗଳାର ଗୋଟିଏ ଅପ୍ରଶସ୍ତ କୋଠରୀ, କୋଠରୀ ମଝିରେ ଅସ୍ୱସ୍ତିକର ଉତ୍ତପ୍ତ ନିସଙ୍ଗ ଶଯ୍ୟା ଉପରେ ଶୁକ୍ଳତିଥିର ଜ୍ୟୋତ୍ସ୍ନା ଲୋଟି ପଡ଼ିଥିଲା। ଅକୁଣ୍ଠିତାର ଅସଙ୍କୋଚ ଅଙ୍ଗ ପରି ଏକ ଅତୃପ୍ତ କ୍ଷୁଧାର ଜ୍ୱାଳା ପରି ଏକ ବେଦନାଦଗ୍ଧ ଅତୀତର ସ୍ମୃତି ପରି ଶେଷ ରାତିର ଶିଶିର କଣାସିକ୍ତ ଶୀତଳ ପବନ ସୁଦ୍ଧା କି ଗୋଟାଏ ଫୁଲର ତୀବ୍ର ସୁବାସରେ ଉତ୍ତପ୍ତ ହୋଇ ଉଠିଥିଲା। ବହୁ ଚେଷ୍ଟାରେ ବାର୍ ବିଚୁରେଟ୍ ନିଦବଟିକା ଗିଳି ଅଳ୍ପ କେତେ ଘଣ୍ଟା ପୂର୍ବେ ସୁବୋଧ ଛାଇନିଦରେ ଶୋଇପଡ଼ିଥିଲା। ତାପରେ ପୁଣି ଏଇ ବିରକ୍ତିକର ଉତ୍ତପ୍ତ ବିନିଦ୍ରତା। ଛାଇନିଦରେ ସେଇ ଅଧାଦେଖା ସ୍ୱପ୍ନଟା ଝିମେଇ ପଡ଼ୁଥିବା ତାଙ୍କର ଦୁଇ ଆଖିରେ ତଥାପି ଭାସି ଉଠୁଥିଲା। ଅବସନ୍ନ ଦେହର ପ୍ରତ୍ୟେକ ସ୍ନାୟୁକୁ ଟାଣି ଯେପରି ଛିଣ୍ଡାଇ ଦେଉଥିଲା। କେଉଁ ଗୋଟିଏ ନାମହୀନ ନଦୀ, ସ୍ନିଗ୍ଧ ଶୀତଳ ନୀଳ ନିସ୍ତରଙ୍ଗ ଜଳପ୍ରବାହ, ଗୋଟିଏ ହଂସ ଆତ୍ମବିସ୍ମୃତ ହୋଇ ସେଥିରେ ସନ୍ତରଣ କରୁଥିଲା। ଲୀଳାୟତ ବକ୍ରଗ୍ରୀଭା ବୁଲାଇ ଚଞ୍ଚୁରେ ନିଜର ପକ୍ଷକୁ ନିଜେ ଆଘାତ କରୁଥିଲା। ହଂସ ଓ ପାଣି ଉପରେ ଅପରାହ୍ନର ଛାୟାଢଙ୍କା ଆକାଶ, ପୁଣି ନଦୀ ଉପରେ ଝୁଙ୍କି ପଡ଼ିଥିବା ସବୁଜ କାଶତଣ୍ଡି ସବୁ ଯେପରି ଏକ ଅନିର୍ବଚନୀୟ ଛନ୍ଦୁବଦ୍ଧ ସତ୍ତା ମଧ୍ୟରେ ଏକୀଭୂତ ହୋଇଯାଇଥିଲା। ସଙ୍ଗୀତର ଅନାହତ ମୂର୍ଚ୍ଛନା ପରି ସେ ଐକ୍ୟ ମଧ୍ୟରେ ସଂଘର୍ଷ ନଥିଲା, ସଞ୍ଚୟ ନଥିଲା, ସଙ୍କଟ ନଥିଲା। ସୁବୋଧ ବନ୍ଧୁକ ଉଠାଇ ସେହି ହଂସକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇଲେ। ବନ୍ଧୁକର ବିକଟ ଶବ୍ଦରେ ସେହି ନିର୍ଜନ ନିରବତା ଆର୍ତ୍ତନାଦ କରି ଉଠିଲା। ନଦୀର ନିସ୍ତରଙ୍ଗ ବକ୍ଷ ଯେପରି ଏକ ମର୍ମଭେଦି ଆଘାତରେ ତରଙ୍ଗ ବିକ୍ଷୁବ୍ଧ ହୋଇଗଲା, ତରଙ୍ଗାକୁଳତା ମଧ୍ୟରେ ହଂସର ସତ୍ତା କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲା। ସେ ବିକ୍ଷୁବ୍ଧ ପଟ୍ଟଭୂମି ଉପରେ ଭାସି ଉଠିଲା ଆଦ୍ୟ ଯୌବନର ସ୍ୱପ୍ନ ସଙ୍ଗିନୀ ସୁଚିତ୍ରା। ଆହ ସୁଚିତ୍ରା, ନିବୃତ ନିଶାର୍ଦ୍ଧରେ ନା ନଜଣା ଫୁଲର ଏକ ତୀବ୍ର ଗନ୍ଧ ପରି ଅତୀତରେ ଦୀର୍ଘ 20 ବର୍ଷ ମଧ୍ୟରେ ସୁଚିତ୍ରାର ମର୍ମାନ୍ତିକ ସ୍ମୃତି ମୁହୂର୍ତ୍ତକ ପାଇଁ କେବେ କେବେ ସୁବୋଧକୁ ଉଦ୍ବେଳିତ କରିଥିଲେ ସୁଦ୍ଧା ସୁଚିତ୍ରାକୁ ସେ ବହୁଦିନରୁ ଭୁଲିସାରିଥିଲା। ଚେତନ ମୁହୂର୍ତ୍ତରେ କେବେ ସୁଚିତ୍ରାର ଚିନ୍ତା ବା ସ୍ମରଣ ପାଇଁ ସୁବୋଧର କୌଣସି ଉଦ୍ୟମ ମଧ୍ୟ ନଥିଲା। ନିର୍ଜନ ନିବୃତ ନଦୀ ତୀରର ନୀଳ ଜଳବିଣୀ ମଧ୍ୟରେ ବିବସନା ନାଗକନ୍ୟା ପରି ଲୀଳାମୟୀ ସୁଚିତ୍ରା ସୁଚିତ୍ରା ପାଣି ଭିତରୁ ଅକୁଣ୍ଠିତା ପରି ପାଟି କରି ଡାକିଲା, ସୁବୋଧ। ନିର୍ଜନ ନଦୀତଟ ସୁଚିତ୍ରାର ଆହ୍ୱାନରେ ପ୍ରତିଧ୍ୱନିତ ହୋଇଉଠିଲା, ଅଳସ ଦ୍ୱିପହରରେ କପୋତିର ବିଳାପ ପରି। ସୁବୋଧ ସୁବୋଧ ପାଣି ଭିତରକୁ ଡେଇଁ ପଡ଼ିଲା ସୁଚିତ୍ରାକୁ ଆଲିଙ୍ଗନ କରିବା ପାଇଁ। ସୁଚିତ୍ରା ନାହିଁ। ସୁବୋଧର ଗୋଳିରେ ମଲାହଂସ ଗ୍ରୀବାବଙ୍କାଇ ପାଣି ଉପରକୁ ପୁଣି ଭାସି ଉଠିଲା। ସ୍ୱପ୍ନ କଟି ସୁବୋଧର ନିଦ ଭାଙ୍ଗିଗଲା। ନିର୍ଜନ ନିବୃତ ରାତ୍ରି, ସୁବୋଧ ବିଛଣାରୁ ଉଠି ଖୋଲା ଝରକା ପାଖରେ ଠିଆ ହେଲା। ପବନରେ ନା ନଜଣା ଫୁଲର ସେହି ତୀବ୍ର ସୁଗନ୍ଧ, କେଉଁଠି କେଉଁ ବୃକ୍ଷ ଶାଖାରେ ଗୋଟିଏ ବିନିଦ୍ର ପକ୍ଷୀର ଚିତ୍କାରରେ ରାତ୍ରିର ମର୍ମସ୍ଥଳ ଯେପରି ବାରମ୍ବାର ବିଦୀର୍ଣ୍ଣ ହୋଇ ଉଠୁଥିଲା। ବାହାରେ ଅଶରୀରରେ ଜସ୍ନା, ନିର୍ଜନ ନିବୃତ ଉତ୍ତପ୍ତ ରାତ୍ରି, ଆଶାହୀନ ଅବଲମ୍ବନହୀନ ସ୍ୱପ୍ନହୀନ। ଶ୍ରୋତା ବନ୍ଧୁ, ଏଇଠି ପରିସମାପ୍ତି ହେଲା ସୁରେନ୍ଦ୍ର ମହାନ୍ତିଙ୍କର ପ୍ରସିଦ୍ଧ ଗଳ୍ପ ମରାଳର ମୃତ୍ୟୁ। ଧନ୍ୟବାଦ। ନମସ୍କାର।